ପାପର ଆଉ ତେ ତୟା କଳି ଚାରି ଯୁଗେ ପୂଜ ତୁମେ ହେ ମହାବଳି ଚାରି ବେଦ ଚାରି ଯୁଗ ଚାରୋଟି ଧାମ ଚାରୋଟି ଅକ୍ଷରେ ଗଢ଼ା ହେ ହନୁମାନ ଭକ୍ତିର ପ୍ରେରଣା ତୁମେ ଭକତ ଶ୍ରେଷ୍ଠ ପ୍ରଭୁଙ୍କ ଦର୍ଶନ ପଥେ ତୁମେ ହିଁ ବାଟ ପ୍ରଭୁଙ୍କର କାର୍ଯ୍ୟ ପାଇଁ କରିଲ ଲୀଳା ସ୍ୱର୍ଣ୍ଣ ଲଙ୍କା ଧ୍ୱଂସ କଲ ଅଞ୍ଜନା ବଳା ପବନଙ୍କ ପୁତ୍ର କେଶରୀ ନନ୍ଦନ ରୁଦ୍ର ଅବତାର ପ୍ରଭୁ ହେ ନିରଞ୍ଜନ ମହେଶ୍ୱର ତୁମେ ପ୍ରଭୁ ହେ ମହାବୀର ଲାଞ୍ଜ ରୂପେ ମା ପାର୍ବତୀ ତୁମେ ବାନର ଅଞ୍ଜନାଙ୍କ ବ୍ରତ ଓଷା ପୁଣ୍ୟର ବଳେ ଶ୍ରେଷ୍ଠ ଭକ୍ତ ରୂପ ଧରି ଆସିଲ କଳେ ମହାବିଶୁଭ ସଂକ୍ରାନ୍ତି ମଙ୍ଗଳ ବାର ଜନ୍ମ ହେଲ ଭକ୍ତ ଶ୍ରେଷ୍ଠ ହେ ମହାବୀର ପ୍ରଭାତ ସମୟର ବି ଆସନ୍ତି ଉଇଁ ଅଞ୍ଜନାଙ୍କ ଗର୍ଭଜାତ ହେଲ ଗୋସାଇଁ ମାତାଙ୍କ ଗର୍ଭରୁ ବସ୍ତ୍ର ଧାରଣ କରି ଜନ୍ମ ନେଲ ଭକ୍ତ ରାଜ ହେ ବ୍ରହ୍ମଚାରୀ ଅଗ୍ନି ସାଙ୍ଗକୁ ଏଣେ ପାନର ବେଶ ଦେଖି ମାତା ଅଞ୍ଜନା ଯେ ହେଲେ ହରସ ଜନ୍ମରୁ ଭୋଗିଲା ବୋଧେ ଥିଲ ହେ ବୀର ଖାଇବି ଖାଇବି କହି କଲ ଚିତ୍କାର ଲଟ ହଟ ଫଳ ସୂର୍ଯ୍ୟଙ୍କୁ ଭାବି ମାତାଙ୍କ ଆଦେଶ ତୁମେ କିଣିଲ ରବି ସର୍ବଦେବ ଗଣ ମଧ୍ୟ ପଡ଼ିଲା ଚିନ୍ତା ସାମାନ୍ୟ ବାନର କଲା ଅଦ୍ଭୁତ କଥା ବ୍ରହ୍ମା ଇନ୍ଦ୍ର ଦେବ ହୋଇଲେ କ୍ରୋଧ ବିଶ୍ୱ ବ୍ରହ୍ମାଣ୍ଡ ହୋଇଲା ପୁରା ନିସ୍ତବ୍ଧ ଅନ୍ଧକାରମୟ ହେଲା ବିଶ୍ୱ ବ୍ରହ୍ମାଣ୍ଡ ସବୁ ଦେବଗଣ କ୍ରୋଧ ହେଲେ ପ୍ରଚଣ୍ଡ ଦେବ ରାଗି ଯାଇ କଲେ ପ୍ରହାର ଅନୁହାଡ ଭାଙ୍ଗି ଗଲା ସେ ବାନରର କିଏ କରେ କଥା ଘାତ କେ ମାରେ ବିଧା କିଏ ପୁଣି ରାଗି ଯାଏ କେ କରେ ମିନା ଦେବ ଗଣ ପ୍ରହାରରେ ସେହି ବାନର ଶକ୍ତିହୀନ ହୋଇ ପଡ଼ିଗଲା ଏଥର। ଏହା ଶୁଣି ଅଞ୍ଜନା ହେଲେ ବିଚଳିତ, ପବନ ଦେବକୁ ସେ ଡାକିଲେ ତୁରନ୍ତ। କହିଲେ ପୁତ୍ରକୁ ମୋର ଦିଅ ଜୀବନ, ନତୁ ବା ବନ୍ଦ କର ଏବେ ପବନ। ପବନ ଦେବତା ଶୁଣି ହୋଇଲେ କ୍ରୋଧ, ବିଶ୍ୱ ବ୍ରହ୍ମାଣ୍ଡରୁ ବାୟୁ କରିଲେ ରୁଦ୍ଧ। ପଢ଼ିଗଲା ସବୁ ଦେବଗଣଙ୍କ ଚିନ୍ତା, ଖାଇଲେ ବିଷ୍ଣୁଙ୍କ ପାଶେ ସବୁ ଦେବତା। ରକ୍ଷା କର କଲେ ଚିତ୍କାର, ବିଷ୍ଣୁଙ୍କ ଭବନେ ଦେଖ ଚାଲେ ବିଚାର। ହସି ନାରାୟଣ କହିଲେ ଶୁଣ, ବାନର ସେ ନୁହେଁ ପ୍ରଭୁଙ୍କର ସେ ପ୍ରାଣ। ବୁଝିଗଲେ ଦେବଗଣ ସବୁ ଏଥର, ନ ଜାଣି କରିଲେ ବୋଧେ ଭୁଲ ବିଚାର। ପବନ ଦେବକୁ ଯାଇ ମାଗିଲେ କ୍ଷମା, ବାନରକୁ ଶକ୍ତି ଦେଲେ ପ୍ରଥମେ ବ୍ରହ୍ମା। ଇନ୍ଦ୍ରଙ୍କ ବଜ୍ରରେ ଭାଙ୍ଗିଥିଲା ଯେ ହନୁ, ପତ୍ର ଅଙ୍ଗ କରିଦେଲେ ଇନ୍ଦ୍ର ସେଦିନ। ସବୁ ଦେବଗଣ ମିଶିଦେଲେ ଯେ ଶକ୍ତି, ଶକ୍ତିଶାଳୀ ହୋଇ ବୀର ଉଠିଲେ ବସି। ମହାଶକ୍ତିଶାଳୀ ବୀର ସେହି ଦିନରୁ, ସୂର୍ଯ୍ୟଦେବଙ୍କୁ କରିଲେ ପ୍ରଥମ ଗୁରୁ। ଜ୍ଞାନଦାତା ହେଲେ ନିଜେ ସୂର୍ଯ୍ୟ ଦେବତା, ଖୁସିରେ ପାଗେଳି ଦେଖି ଅଞ୍ଜନା ମାତା। ଅନ୍ୟ ତୁମେ ନିରାକାର ହେ ଭଗବାନ, ମୋ ନାମରେ ମିଶିଗଲା ମୋର ନନ୍ଦନ। ମନେ ମନେ ବହୁ ଖୁସି ହେଲେ ଅଞ୍ଜନା, ଭାବ ପ୍ରବଣରେ ଗାନ କଲେ ବନ୍ଦନା। ସବୁ ଶକ୍ତି ପାଇ ବୀର ଆସିଲେ ଫେରି, ଦେଖ କଲ ବଲ ସବୁ ଯେ ବ୍ରହ୍ମଚାରୀ। ମୁନି ଋଷିଙ୍କ ଆଶ୍ରମେ ଯାଇ ପଶିଲେ, ଭଙ୍ଗାରୁ ଚାକରି ଜଟା ଦାଢ଼ି ଭିଡ଼ିଲେ। ଚୌକି ମହାମୁନି ଦେଖି କ୍ରୋଧିତ ହେଲେ, ଶକ୍ତିହୀନ ହୁଅ ଅଭିଶାପ ସେ ଦେଲେ। ସଂସାର ମଙ୍ଗଳ କାର୍ଯ୍ୟ ଫେରିବ ଶକ୍ତି ଏହା କହି ଚାଲିଗଲେ ସେହି ମହର୍ଷି ସୃଷ୍ଟି ନିୟମରେ ଗଢ଼ା ଏହି ଶରୀର ଦିନକୁ ଦିନ ବଢ଼ିଲେ ସେ ମହାବୀର ଆସିଛନ୍ତି ପ୍ରଭୁଙ୍କର ସେବକ ହୋଇ ବ୍ୟାକୁଳ ହୋଇ ଖୋଜିଲେ ମୋ ପ୍ରଭୁ କାହିଁ ବିଧିର ବିଧାନ କେ କରିବ ଜ୍ଞାନ ଭକ୍ତର ବ୍ୟାକୁଳ ବୁଝିଲେ ଭଗବାନ ବନସ୍ତରେ ଦେଖ ହେଲା ମିଳନ ଭକ୍ତ ଶ୍ରେଷ୍ଠ ମହାବୀର ହୋଇଲେ ଧନ୍ୟ ବୃଦ୍ଧ ବ୍ରାହ୍ମଣ ବେଶକୁ ଧାରଣ କରି ଖୋଜୁଥିଲେ ମହାବୀର ଭ୍ରମର ପରି କାହିଁ କେତେ ଯୁଗର ଏ ମନ ମିଳନ ଧନ୍ୟ 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 ତୁମେ ହେ ହନୁମାନ ଆଖିରେ ଆଖି ଲୁହ ମନ ଅଥୟ କୁଣ୍ଢାଇ କୋଳାଇ ନେଲେ ସେ ଦୟାମୟ ହସି ଅଳ୍ପ କାନ୍ଦି ସେ ଭଗବାନ ଆଉଁସି ଦେଲେ ପିଠିକୁ ବୁଝି ସେ ମନ କହିଲେ ହେ ବୀର ମୋତେ ଦିଅ ଉପାୟ ସୀତାଙ୍କୁ ହରାଇ ମୁଁ ଅଟେ ନିରୁପାୟ ଜାନକୀଙ୍କୁ ଚୋରି କରି ନେଲା ରାବଣ ଜଟାୟୁ ସନ୍ଦେଶ ଦେଲେ ପଥରେ ଜାଣ ସୀତା ବିନୁ ମୁଁ ଶ୍ରୀରାମ ଅଟେ ଅଚଳ ବିପଦରୁ ମୁକ୍ତ କର ବୀର ଚଞ୍ଚଳ କହି ରାମଚନ୍ଦ୍ର କୋଳେଇ ନେଲେ ପ୍ରଭୁଙ୍କ ସ୍ପର୍ଶରେ ବୀର ଧୈର୍ଯ୍ୟ ବାନ୍ଧିଲେ ଏହା ଶୁଣି ମହାବୀର କଲେ ହୁଙ୍କାର ହୁଙ୍କାର ସବତେ ମେଳ ହେଲେ ବାନର ସୁଗ୍ରୀବ ଜାମ୍ବବ ଆଦି ସବୁ ବାନର ଜୟ ଶ୍ରୀରାମ ଶ୍ରୀରାମ କଲେ ଚିତ୍କାର ଜୟ ଶ୍ରୀରାମ ଧ୍ୱନିରେ କମ୍ପେ ସଂସାର ଏକ ଶବ୍ଦ ସୀତା ଠାପ କଲେ ହେ ବୀର ମାତା ସୀତାଙ୍କୁ ଦେଖିକି ଅଶୋକ ବନେ ଅଶ୍ରୁ ଦେଖ ଧାର ଧାର ଦୁଇ ନୟନେ ବୁକୁ ଫଟା କ୍ରନ୍ଦନରେ ସେ ମହାବୀର ପ୍ରଭୁଙ୍କୁ ସ୍ମରଣ କରି ହୋଇଲେ ସ୍ଥିର ପ୍ରଭୁ ମୁଦ୍ରିକାକୁ ନେଇଦେଲେ ମାତାଙ୍କୁ ଅଶ୍ରୁରେ ଭିଜିଲେ ମାତା ଦେଖି ତାହାକୁ ମହାବୀର ନ ସମ୍ଭାଳି ହେଲେ କ୍ରୋଧିତ, କହିଲେ ଆଦେଶ ଦିଅ ମାତା ତୁରନ୍ତ। ବସେ ରାବଣ ଭାବୁଛି କିସ, ଏହି କ୍ଷଣି ଲଙ୍କାପୁର କରିବି ଧ୍ୱଂସ। ମନା କରି ମାତା ସେଠୁ ଦେଲେ ବିଦାୟ, ବୀର ଯେ ଚଳିଲେ ଲଙ୍କା ନ କରି ଭୟ। ରାକ୍ଷସୀଙ୍କୁ ମାରି ସେଠି ବିଧା ଗୋଇଠା, ରାବଣ ସେନାକୁ କରିଲେ ହଟ ହଟା। ଲଙ୍କା ଗଡ଼େ ବାନ୍ଧି ଦେଲେ ମିଶି ରାକ୍ଷସ, ଲାଞ୍ଜରେ ନିଆଁ ଲଗାଇ ମାରିଲେ ହସ। ଶ୍ରୀରାମ କହି ବୀର ଗଲେ ଯେ ଉଡ଼ି, ମୁହୂର୍ତ୍ତେ ଭିତରେ ଦେଲେ ଲଙ୍କାକୁ ପୋଡ଼ି। ଅତି ଗର୍ବେ ହତେ ଲଙ୍କା ହୋଇଲା ଧ୍ୱଂସ, ଗର୍ବ କଲେ ଖର୍ବ ହୁଏ ଜାଣେ ଜଗତ। ରାବଣ କ୍ରୋଧିତ ହୋଇ କରିଲା ଯୁଦ୍ଧ, ଯୁଦ୍ଧ ମଧ୍ୟ ହେଲା ଲକ୍ଷ୍ମଣ ଶକ୍ତି ଭେଦ। ଲକ୍ଷ୍ମଣଙ୍କ ଶକ୍ତି ଭେଦ ଦେଲ ଜୀବନ, ହାତରେ ଉଠାଇ ଆଣି କନ୍ଧ ମାର୍ଦ୍ଦନ। ଅସମ୍ଭବ କାର୍ଯ୍ୟ ସବୁ କର ସମ୍ଭବ, ତୁମରି ପୟରେ ପ୍ରଭୁ ରଖିଲେ ଭାବ। ସେହି ଦିନ ପାଲଟିଲ ପ୍ରଭୁଙ୍କ ପ୍ରାଣ, ତୁମ୍ଭଙ୍କୁ ଜପିଲେ ମିଳେ ପ୍ରଭୁ ଶରଣ। ରାବଣଙ୍କୁ ବଧ କରି ପ୍ରଭୁ ଶ୍ରୀରାମ, ଧର୍ମ ସଂସ୍ଥାପନା କଲେ ରଖିଲେ ନାମ। ଭକତ ବସଳ ପ୍ରଭୁ ହେ ଭଗବାନ, ସର୍ବଦା ତୁମରି ପ୍ରିୟ ହେ ହନୁମାନ। ମହାବୀର ଯେଉଁଠାରେ ତୁମ୍ଭେ ସେଠାରେ, ବିନା ଭକତରେ ସୃଷ୍ଟି ନ ଚାଲିପାରେ। ମାତା ଜାନକୀ ମସ୍ତକେ ସିନ୍ଦୁର ଦେଖି, ପ୍ରଭୁଙ୍କ ସଙ୍କେତ ଜାଣି ହୋଇଲ ମାଖି। ଧନ୍ୟ ତୁମେ ମହାବୀର ଭକତ ଶ୍ରେଷ୍ଠ, ତୁମ୍ଭକୁ ଯେ ଧ୍ୟାନ କରେ ପାଏନି କଷ୍ଟ। କେବେ ପଞ୍ଚମୁଖୀ ପୁଣି କେବେ ହେ ରୁଦ୍ର, ମହିରା ବଣ ଗର୍ବକୁ କରିଲ ଖର୍ବ। ବିଭୀଷଣଙ୍କ ପ୍ରଶ୍ନରେ ପକ୍ଷ ଚିରିଲ, ମାତା ସୀତା ପ୍ରଭୁ ରାମଙ୍କୁ ଦେଖାଇଲ। ଗର୍ବ ଅହଂକାର ତୁମେ କର ନାଶନ, ନାମ ବହି ଅଛ ତେଣୁ ହେ ହନୁମାନ। କର୍ଣ୍ଣରେ କୁଣ୍ଡଳ ଶୋଭା, ହସ୍ତରେ ଗଦା, ମୁଖରେ ନାଲି ସିନ୍ଦୁର ବଢ଼ାଏ ଶୋଭା। ରାଶି ଖଜା ମିଠା ଲଡ଼ୁ ଫଳ କଦଳୀ, କୁମ୍ଭ ପ୍ରିୟ ଖାଦ୍ୟ ପଣାର ରସାବଳୀ। ବାର ଆପଣଙ୍କ ମଙ୍ଗଳ ବାର, ଶ୍ରେଷ୍ଠ ପ୍ରେମ ଆପଣଙ୍କ ରାମ ପୟର। ମଙ୍ଗଳ ବାରେ ଚାଳିଶା ଯେ ନିତ୍ୟ ପଢ଼େ, ସୁଖ ଶାନ୍ତି ଆୟୁ ବଳ ସବୁ ତା ବଢ଼େ। ହନୁମାନ ଚାଳିଶା ଅମୃତ ସମାନ, ବୁଦ୍ଧି ବିଦ୍ୟା ବଢ଼େ ଧନ ପଢ଼େ ଯେ ଜନ। ଶହେ ଆଠ ଥର ଚାଳିଶା ଯେ ପଢ଼ଇ, ମନସ୍କାମନା ପୂରଣ ତାର ହୁଅଇ। ତୁମକୁ ଭଜନ କଲେ ପ୍ରଭୁଙ୍କୁ ପାଇ, ଜନମ ଜନମ ଦୁଃଖ ଦୂର ହୁଅଇ। ସତ୍ୟ ଚିରଞ୍ଜୀବୀ ତୁମେ ହେ ମହାବୀର, ଏକଳି ଯୁଗରେ ହେ ପ୍ରତ୍ୟକ୍ଷ ଠାକୁର। ଡାକିଦେଲେ ହୁଙ୍କାରର ଶବ୍ଦରେ ଆସ, ଭକତର ବିପଦକୁ ତୁମେ ହିଁ ନାଶ। ଉଦୟରୁ ଅସ୍ତ ଯାଏ ତୁମେ ହିଁ ସତ୍ୟ, ପ୍ରଭୁଙ୍କ ସେବାରେ ତୁମେ ଅନବରତ। ଜୟ ଜୟ ପ୍ରଭୁ ଜୟ ଶ୍ରୀରାମ ଭକ୍ତ, ଜୟ ଜୟ ପ୍ରଭୁ ଜୟ ଶ୍ରୀରାମ ଭକ୍ତ।